ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ପୁରୀ ଶ୍ରୀକ୍ଷେତ୍ର ସମେତ ରାଜ୍ୟର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଜୁଲାଇ 22ରୁ ଆରମ୍ଭ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ଗୋଟିଏ ସିଟିଂରେ ପରୀକ୍ଷା ଦେବେ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରହିଲା ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ଦ୍ୱାରା ପରିଚାଳିତ ସିଏସ୍ଆଇଆର୍ ୟୁଜିସି ନେଟ୍ ପରୀକ୍ଷା। ଏବଂ ରାଜ୍ୟର 24 ଜିଲ୍ଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ, କଣ୍ଟାମାଳରେ ସର୍ବାଧିକ 108 ମିଲିମିଟର ବର୍ଷା ରେକର୍ଡ। ଶ୍ରୀକ୍ଷେତ୍ର ପୁରୀରେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ଅନୁଷ୍ଠିତ ହେଉଛି। ସକାଳ 5ଟାରେ ମଙ୍ଗଳାର୍ପଣ ପରେ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନବେଦୀକୁ ବିଜେ କରିଥିଲେ। ପ୍ରଥମେ ସୁଦର୍ଶନ, ପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେ ନୀତି ହୋଇଥିଲା। ପରେ ମଦନମୋହନ ଓ ରାମକୃଷ୍ଣଙ୍କୁ ମହାଜନ ସେବକମାନେ ପହଣ୍ଡି କରାଇଥିଲେ। ସ୍ନାନବେଦୀ ଉପରେ ଶ୍ରୀଜୀଉଙ୍କର ମଙ୍ଗଳାଳତୀ ଓ ଅନ୍ୟାନ୍ୟ ଦୈନନ୍ଦିନ ନୀତି ଅନୁଷ୍ଠିତ ହୋଇଥିବାବେଳେ ଅବକାଶ ପୂଜା ହୋଇ ବେଶ କରାଯାଇଥିଲା। ପରେ 108 ଗରା ସୁବାସିତ ଜଳକୁ ଗରାବଡ଼ୁ ସେବକମାନେ ସ୍ନାନବେଦୀ ଉପରେ ବିଜେ କରାଇଥିଲେ। ପୂଜାପଣ୍ଡା ସେବକଙ୍କ ଦ୍ୱାରା ସୁବାସିତ ଜଳକୁ ପଞ୍ଚ ଉପଚାର ବିଧିରେ ପୂଜା କରାଯାଇ ସେହି ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇଥିଲା। ଅପରାହ୍ନ 3ଟାରେ ଛେରା ପହଁରା ଏବଂ ପରେ ଶ୍ରୀଜୀଉଙ୍କର ଗଜବେଶ ଅନୁଷ୍ଠିତ ହେବ। ଏହି ବେଶ ଦେଖିବା ଲାଗି ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତ ସମାଗମ ହୋଇଛି। ସେଠାରେ ଉପସ୍ଥିତ ଅଛନ୍ତି ଆମ ପୁରୀ ସମ୍ଭାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ। ଆସନ୍ତୁ ଶୁଣିବା ତାଙ୍କଠାରୁ।
ଆଜି ହେଉଛି ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ସ୍ନାନବେଦୀ ଉପରେ ମହାପ୍ରଭୁଙ୍କର ଆଜି ଅନୁଷ୍ଠିତ ହୋଇଯାଇଛି ଦିବ୍ୟ ସ୍ନାନ ନୀତି। ତେବେ ଏହି ଦିବ୍ୟ ସ୍ନାନ ନୀତିର କ'ଣ ମହତ୍ତ୍ୱ ରହିଛି, ଏନେଇ ଆସନ୍ତୁ ଅଧିକ ଆଲୋଚନା କରିବା। ମୋ ସହିତ ରହିଛନ୍ତି ପଣ୍ଡିତ ସୂର୍ଯ୍ୟନାରାୟଣ ଶର୍ମା।
ଜ୍ୟେଷ୍ଠ ପୂର୍ଣ୍ଣିମାକୁ ଦେବ ସ୍ନାନ ପୂର୍ଣ୍ଣିମାକୁ 12 ମାସରେ 13 ଜାତ କାଳିଆ ସାନ୍ତଙ୍କର ଏବଂ ପବିତ୍ର ଦେବ ଜ୍ୟେଷ୍ଠ ପୂର୍ଣ୍ଣିମାକୁ ମହାପ୍ରଭୁଙ୍କୁ ମହାସ୍ନାନ ପୂର୍ଣ୍ଣିମା ବୋଲି କୁହାଯାଇଥାଏ। ଏହି ପବିତ୍ର ଦିବସରେ ପ୍ରାତ ସମୟରୁ ମହାପ୍ରଭୁ ଦଶବିଧ ଦ୍ରବ୍ୟ ଦ୍ୱାରା ମଙ୍ଗଳାରୋପଣ ହୋଇ ଧାଡ଼ି ପହଣ୍ଡି କ୍ରମରେ ଶ୍ରୀମନ୍ଦିରସ୍ଥ ଐଶାନ୍ୟ କୋଣରେ ବିରାଜବାଦ ଥିବା ସ୍ନାନବେଦୀରେ ଆସି ବିରାଜମାନ କଲେ। ସହସ୍ର କୁମ୍ଭାଭିଷେକ ଜଳ ଦ୍ୱାରା ବାବା ଶ୍ରୀମନ୍ଦିରର ଉତ୍ତର ପଟରେ ଗୋଟିଏ ସ୍ୱତନ୍ତ୍ର କୁହ ରହିଛି, ଅନେକ କୁହ ତ ରହିଛି, ଗୋଟିଏ ସ୍ୱତନ୍ତ୍ର କୁହ ରହିଛି ଯାହାର ନାମ ସୁନା କୁହ। ବର୍ଷକୁ ଗୋଟିଏ ଦିନ ଏହି ମହାପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା ଦିନ ଏହି ଜଳ ସେହି କୁହରୁ ହୋଇ ବାହାରିଥାଏ। ଏ ଜଳ ଛେକ ଆସେ ମହାପ୍ରଭୁଙ୍କ ବାଡ଼ରେ 35, ସୁଭଦ୍ରାଙ୍କ ବାଡ଼ରେ 22, ବଡ଼ ଠାକୁରଙ୍କ ବାଡ଼ରେ 33, ସୁଦର୍ଶନଙ୍କ ବାଡ଼ରେ 18, ଏହିପରି 108 ଗରା ଜଳ ଥୁଆ ହେଲା ପରେ 16 ଉପଚାର ପୂଜା ମାଧ୍ୟମରେ ଜଳ ସଂସ୍କାର କରାଯାଇ ମହାପ୍ରଭୁଙ୍କୁ ଲାଗି କରାଯାଏ। ଏହାକୁ ଜଳ ଲାଗି କୁହାଯାଏ। ଏହା ହିଁ ଦେବସ୍ନାନ ପୂର୍ଣ୍ଣିମା।
ରାଜ୍ୟର ବିଭିନ୍ନ ଜଗନ୍ନାଥ ମନ୍ଦିରଗୁଡ଼ିକରେ ରୀତିନୀତି ଅନୁଯାୟୀ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହେଉଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦିବ୍ୟ ସ୍ନାନ ପର୍ବ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଛି। ବୌଦ୍ଧ ସହରର ଶ୍ରୀଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ଗଜାନନ ବେଶରେ ଦର୍ଶନ ଦେଉଛନ୍ତି। ତିନି ଠାକୁରଙ୍କୁ ସ୍ନାନ କରାଇବା ପାଇଁ ବ୍ରାହ୍ମଣ ସମାଜ ପକ୍ଷରୁ ସେବକମାନେ ଏକ ଶୋଭାଯାତ୍ରାରେ ମହାନଦୀରୁ 108 କଳସୀରେ ଜଳ ଆଣିଥିଲେ। ରାୟଗଡ଼ା ଜିଲ୍ଲାର ସଦର ମହକୁମାସ୍ଥିତ ମୁନିଗୁଡ଼ା, ଗୁଣୁପୁର, ବିଷମକଟକ ଏବଂ କାଶୀପୁରର ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କର ପବିତ୍ର ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତି ସହକାରେ ସ୍ନାନଯାତ୍ରା ସମ୍ପନ୍ନ ହୋଇଛି। ମହାସ୍ନାନ ଦର୍ଶନ ପାଇଁ ମନ୍ଦିରରେ ପ୍ରବଳ ଭକ୍ତ ସମାଗମ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଗଞ୍ଜାମ ଜିଲ୍ଲା ଖଲିକୋଟ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି। ଠାକୁର ବଳଭଦ୍ରଙ୍କୁ 33 ଢାଳ, ଶ୍ରୀଜଗନ୍ନାଥଙ୍କୁ 35, ସୁଦର୍ଶନଙ୍କୁ 18 ଢାଳ ଓ ମା ସୁଭଦ୍ରାଙ୍କୁ 22 ଢାଳ ଜଳରେ ମହାସ୍ନାନ କରାଯାଇଥିଲା। ପରେ ଶ୍ରୀଜୀଉଙ୍କ ନିକଟରେ ପାଳଭୋଗ ଓ ଖେଚୁଡ଼ି ଭୋଗ କରାଯାଇଥିବା ଜଣାପଡ଼ିଛି। କୋରାପୁଟର ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଛି। ଜିଲ୍ଲାର ଜୟପୁର, ନାରାୟଣପାଟନା, କୋଟପାଡ଼ରେ ଥିବା ପୁରାତନ ଜଗନ୍ନାଥ ମନ୍ଦିରଗୁଡ଼ିକରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି। ଭଦ୍ରକ ଜିଲ୍ଲାର କେଶପୁର, ଶାଳନ୍ଦୀନଗର ଓ କପାଳୀ ସମେତ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇ ପୂଜାର୍ଚ୍ଚନା କରାଯାଇଛି। ଆରଳିର ପ୍ରସିଦ୍ଧ ବାବା ଅଖଣ୍ଡଳମଣିଙ୍କ ପୀଠରେ ମଣିବାବାଙ୍କୁ ପଞ୍ଚାନନ ଓ ବଡ଼ସିଂହାର ବେଶରେ ସୁସଜିତ କରାଯାଇଛି।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମୃଦ୍ଧ ଭାରତର ପରିକଳ୍ପନାର ସଫଳ ରୂପାୟନ ସକାଶେ ଦେଶକୁ ସିକିଲ୍ ସେଲ୍ ଆନେମିଆ ମୁକ୍ତ କରିବା ନିମନ୍ତେ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନେମିଆ ନିରାକରଣ ମିଶନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ପରୀକ୍ଷା, ରୋଗ ନିରାକରଣ ନିମନ୍ତେ ପରାମର୍ଶ ଓ ସିକିଲ୍ ସେଲ୍ ଆନେମିଆ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଯତ୍ନ ନେବା ଅନ୍ତର୍ଭୁକ୍ତ। ଏଥିନିମନ୍ତେ ଧ୍ୟାନ ଦିଅନ୍ତୁ, ଯଦି ଆପଣଙ୍କ ପିଲା କିମ୍ବା କୌଣସି ଗର୍ଭବତୀ ମହିଳାଙ୍କୁ ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠିରେ ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇପାରେ, ଏହାକୁ ଅଣଦେଖା କରନ୍ତୁ ନାହିଁ।
ଆଜି ହିଁ ନିକଟବର୍ତ୍ତୀ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର ଯାଇ ପରୀକ୍ଷା କରାଇ ନିଅନ୍ତୁ ଏବଂ ସିକିଲ୍ ସେଲ୍ ଓ ଆନିମିଆର ବିନାଶ କରନ୍ତୁ।
ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ରାଜ୍ୟପାଳ ରଘୁବର ଦାସ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜଣାଇ ସାମାଜିକ ଗଣମାଧ୍ୟମ ଜରିଆରେ କହିଛନ୍ତି, ପରମ୍ପରା, ଆଧ୍ୟାତ୍ମିକ ସଂସ୍କୃତି ଏବଂ ଭକ୍ତିର ସମାଗମରେ ପରିପୂର୍ଣ୍ଣ ଓଡ଼ିଆ ଜାତିର ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କର ସ୍ନାନ ଉତ୍ସବ ସମସ୍ତଙ୍କ ଜୀବନରେ ଆନନ୍ଦ ଉଲ୍ଲାସ ଭରିଦେଉ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ମାସ 22-31 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଉଭୟ ନିୟମିତ ଏବଂ ପୂର୍ବ ନିୟମିତ ଛାତ୍ରଛାତ୍ରୀଙ୍କ ଲାଗି ଗୋଟିଏ ସିଟିଂରେ ଏବଂ ଏକ ପ୍ରକାର ପ୍ରଶ୍ନପତ୍ରରେ ପରୀକ୍ଷା କରାଯିବ। ଅନ୍ୟପକ୍ଷରେ ଆସନ୍ତା ଅଗଷ୍ଟ 9 ତାରିଖରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଅନୁଷ୍ଠିତ ହେବ। ବିଜ୍ଞପ୍ତି ଅନୁଯାୟୀ ଏହି ପରୀକ୍ଷା ନିମନ୍ତେ ଅନ୍ଲାଇନ୍ ଆବେଦନ ପାଇଁ ଆସନ୍ତାକାଲିଠାରୁ ଜୁଲାଇ 5 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ଦ୍ୱାରା ପରିଚାଳିତ ସିଏସ୍ଆଇଆର୍ ୟୁଜିସି ନେଟ୍ ପରୀକ୍ଷାକୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଚଳିତ ମାସ 25-27 ପର୍ଯ୍ୟନ୍ତ ଏହି ପରୀକ୍ଷା ହେବାର ଥିଲା। ଏନ୍ଟିଏ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କେତେକ ଅନିବାର୍ଯ୍ୟ କାରଣ ଏବଂ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଆବଶ୍ୟକ କାଗଜପତ୍ର ପହଞ୍ଚପାରିନଥିବାରୁ ପରୀକ୍ଷା ବାତିଲ କରାଯାଇଥିବା କୁହାଯାଇଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡା ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତ ଅବସରରେ ତିନୋଟି ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିଛନ୍ତି। ଉମରକୋଟ ବ୍ଲକ ଅନ୍ତର୍ଗତ ତିନୋଟି ବିଦ୍ୟାଳୟ ବୁଲି ଦେଖିବା ସହ ମନ୍ତ୍ରୀ ଶ୍ରୀ ଗଣ୍ଡ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଶିକ୍ଷାଦାନ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ସେ ଗଣମାଧ୍ୟମକୁ କହିଥିଲେ,
ମୁଁ ଅନୁରୋଧ କରିବି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆମେ ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ପାଳନ କରିବା ଏବଂ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଏବଂ ପିଲାମାନେ ଯେମିତି ଗୁଣାତ୍ମକ ଶିକ୍ଷା ପାଇପାରିବେ ସେଥିପାଇଁ ସମସ୍ତେ ଚିନ୍ତିତ ରହିବା। ଆସନ୍ତୁ ସମସ୍ତେ ମିଶି ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ କାମ କରିବା।
ସୁବର୍ଣ୍ଣପୁର ସହର ଗ୍ରିଡ୍ କଲୋନୀରେ କାନ୍ଥପଡ଼ି ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣଙ୍କ ଶ୍ରମିକ ପତିପତ୍ନୀ ହୋଇଥିବାବେଳେ ସେମାନେ ସୁବଳିଆ ଥାନା ଅନ୍ତର୍ଗତ ରାଧାପୁର ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। କାନ୍ଥ ତଳେ ନିହମାଟି ଖୋଳୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ନୂତନ ଭାବେ ନିର୍ବାଚିତ ହୋଇଥିବା ସାଂସଦମାନେ ଲୋକସଭାର ସ୍ୱତନ୍ତ୍ର ଅଧିବେଶନରେ ଆସନ୍ତା 24 ତାରିଖରୁ ଶପଥ ଗ୍ରହଣ କରିବେ। ଏଥିପାଇଁ ଓଡ଼ିଶାର ବିଜେପି ସାଂସଦମାନେ ଆଜି ଦିଲ୍ଲୀ ଯାତ୍ରା କରିବେ ବୋଲି ଜଣାପଡ଼ିଛି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ନିଜ ମାତୃଭାଷା ତଥା ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କରିବେ ବୋଲି କହିଛନ୍ତି। ରାୟଗଡ଼ା ଏବଂ କଳାହାଣ୍ଡିରେ ଡିପ୍ଥେରିଆ ସଂକ୍ରମଣ ବ୍ୟାପିବା ପରେ ପଡ଼ୋଶୀ କନ୍ଧମାଳ ଜିଲ୍ଲାରେ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡା କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନ କନ୍ଧମାଳ ଜିଲ୍ଲା ପ୍ରତି କୌଣସି ଭୟର କାରଣ ନାହିଁ, ତେବେ ଯଦି ଜିଲ୍ଲାରେ ସଂକ୍ରମଣ ବ୍ୟାପେ ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଅନ୍ୟ ଚିକିତ୍ସାଳୟଗୁଡ଼ିକରେ ସ୍ୱତନ୍ତ୍ର ଡିପ୍ଥେରିଆ ୱାର୍ଡ ସମେତ ଆଇସୋଲେସନ୍ ୱାର୍ଡ ପ୍ରତିଷ୍ଠା କରାଯିବ। ସଂକ୍ରମଣ ରୋକିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମନ୍ୱିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏନେଇ ଜିଲ୍ଲାରେ ବ୍ୟାପକ ମାତ୍ରାରେ ସଚେତନତା ସୃଷ୍ଟି କରାଯାଉଛି। ମେଡିକାଲ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ଏକ ଉଚ୍ଚସ୍ତରୀୟ ଦଳ ଆଜି ଫୁଲବାଣୀରେ ନିର୍ମାଣାଧୀନ କନ୍ଧମାଳ ମେଡିକାଲ କଲେଜ ହସ୍କିଟାଲ ପରିଦର୍ଶନ କରିଛନ୍ତି। ଡିଏମ୍ଇଟି ପ୍ରଫେସର ସନ୍ତୋଷ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ଟିମ୍ରେ କନ୍ଧମାଳ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡା, ପୂର୍ବ ଅଧୀକ୍ଷଣ ଯନ୍ତ୍ରୀ ଅମିତ କୁମାର ଟୁଡୁ ଓ ଅନ୍ୟାନ୍ୟ ଅଧିକାରୀମାନେ ସାମିଲ ଥିଲେ। ଆସନ୍ତା ଅଗଷ୍ଟ ମାସ ମଧ୍ୟରେ ମେଡିକାଲ କଲେଜ ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟର 24 ଜିଲ୍ଲାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ୱର୍ଶ କରିଛି। ପାଗ ଅନୁକୂଳ ଥିବାରୁ ମୌସୁମୀ ପୁଣି ସକ୍ରିୟ ହେବା ସହ ବିଭିନ୍ନ ଜିଲ୍ଲାକୁ ପ୍ରବେଶ କରୁଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳରେ ସର୍ବାଧିକ 108 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି କଳାହାଣ୍ଡିର ଥୁଆମୂଳ, ରାମପୁରରେ 102 ଏବଂ କଟକ ଜିଲ୍ଲା ମାହାଙ୍ଗାରେ 94 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପୁରୀ ଶ୍ରୀକ୍ଷେତ୍ର ସମେତ ରାଜ୍ୟର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଜୁଲାଇ 22ରୁ ଆରମ୍ଭ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ଗୋଟିଏ ସିଟିଂରେ ପରୀକ୍ଷା ଦେବେ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରହିଲା ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ଦ୍ୱାରା ପରିଚାଳିତ ସିଏସ୍ଆଇଆର୍ ୟୁଜିସି ନେଟ୍ ପରୀକ୍ଷା ଏବଂ ରାଜ୍ୟର 24 ଜିଲ୍ଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ। କଣ୍ଟାମଳରେ ସର୍ବାଧିକ 108 ମିଲିମିଟର ବର୍ଷା ରେକର୍ଡ। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ଭାଦ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ପ୍ରସାରଣ 6:55 ମିନିଟ୍ରେ।